ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ। ଆନନ୍ଦପୁର ଉପଖଣ୍ଡ ପାଇଁ 160 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜିଠାରୁ ଆରମ୍ଭ ହେଲା ଦୋଳଯାତ୍ରା। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି। ଏବଂ ରାଜ୍ୟରେ ଆସନ୍ତା 5 ଦିନ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସତର୍କ ସୂଚନା ଜାରି। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏପ୍ରିଲ୍ ମାସ 4 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 20ଟି ବୈଠକ ବସିବ। ଅଧିବେଶନରେ 2025-26 ବର୍ଷ ପାଇଁ ଅନୁଦାନ ଦାବି ଏବଂ ଆନୁଷଙ୍ଗିକ ବ୍ୟୟ ଅଟକଳ ବିଲ୍ ଉପରେ ଆଲୋଚନା ଓ ମତଦାନ ହେବ। ସୂଚନାଯୋଗ୍ୟ, ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ January 31 February 13 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଥିଲେ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧିବେଶନର ପ୍ରଥମ ଭାଗରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଲୋକସଭାର କାର୍ଯ୍ୟକାରିତା 112% ସଫଳତା ହାସଲ କରିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ଆନନ୍ଦପୁର ଉପଖଣ୍ଡ ପାଇଁ ପ୍ରାୟ 42 କୋଟି ଟଙ୍କାର 16 ପ୍ରକଳ୍ପର ଉଦ୍ଘାଟନ କରିବା ସହ 118 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆନନ୍ଦପୁର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଇ ମହାବିଦ୍ୟାଳୟର ଭିଭିଭୂମି ବିକାଶ, ମଲ୍ଟିପର୍ପଜ୍ ହଲ୍ ନିର୍ମାଣ, ଖେଳପଡ଼ିଆର ଉନ୍ନତିକରଣ ନିମନ୍ତେ 7 କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ 2 କୋଟି ଟଙ୍କା ଅନୁଦାନ ଘୋଷଣା କରିଥିବାବେଳେ ଷ୍ଟାଡିୟମର ପୂର୍ଣ୍ଣାଙ୍ଗ କଳେବର ପାଇଁ 20 କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପୁରୀ ଶ୍ରୀକ୍ଷେତ୍ରରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହେବା ପରେ ସ୍ୱର୍ଣ୍ଣ ଅଳଙ୍କାରଗୁଡ଼ିକର ଗଣତି ମଣତି କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ମରାମତି କାର୍ଯ୍ୟ ସ୍ନାନଯାତ୍ରା ପାଖାପାଖି ଶେଷ ହେଲେ ମହାପ୍ରଭୁଙ୍କର ଅଳଙ୍କାର ରତ୍ନଭଣ୍ଡାରକୁ କେବଳ ସ୍ଥାନାନ୍ତରିତ କରାଯିବ। ଏ ସମ୍ପର୍କରେ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,
ଚେଷ୍ଟା କରୁଛୁ ରଥଯାତ୍ରା ପୂର୍ବରୁ ଗଣତି ମଣତିର କାମ ବି ସାରିବା ପାଇଁ ଆମେ ଆଶାବାଦୀ ଅଛୁ ଯେ ସେ ଯଦି ଶୀଘ୍ର ତା ପୂର୍ବରୁ ସରିଲା ସ୍ନାନଯାତ୍ରା ପୂର୍ବରୁ ଯଥେଷ୍ଟ ପୂର୍ବରୁ ଯଦି ସରିଲା ରିପେୟାରିଂ ତାହେଲେ ରଥଯାତ୍ରା ପୂର୍ବରୁ ଗଣତି ମଣତି ହେବ। ଯଦି ସ୍ନାନଯାତ୍ରା ପୂର୍ବରୁ ପାଖାପାଖି ସ୍ନାନଯାତ୍ରା ସମୟ ପାଖାପାଖି ସରିଲା ତାହେଲେ ଆମେ କେବଳ ଆମର ଯେଉଁ ମହାପ୍ରଭୁଙ୍କର ଯେଉଁ ଅଳଙ୍କାର ଅଛି ତାକୁ କେବଳ ସେଠିକି ସିଫ୍ଟ କରିଦେବୁ ଏବଂ ଗଣତି ମଣତି ପ୍ରକ୍ରିୟା ରଥଯାତ୍ରା ପରେ ହିଁ ହେବ।
ଶ୍ରୀମନ୍ଦିରରେ ଚଳିତ ମାସ ଶେଷ ସୁଦ୍ଧା ଧାଡ଼ି ଦର୍ଶନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପ୍ରଦାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲେଖାଯାଇଥିବା ଚିଠି ପ୍ରସଙ୍ଗରେ ଆଇନମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଗି ମନୋନୀତ ହୋଇଥିବା ଅନୁବାଦକ ସୁଭାଷ ଶତପଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ସାହିତ୍ୟ ଜଗତରେ ଏଭଳି କୃତି ଆଗାମୀ ଦିନରେ ତାଙ୍କ ପାଇଁ ଅନେକ ସୁନାମ ଆଣିଦେଉ। ସୂଚନାଯୋଗ୍ୟ, ବିଶିଷ୍ଟ ଲେଖକ ତଥା ଅନୁବାଦକ ସୁଭାଷ ଶତପଥୀ, ପ୍ରସିଦ୍ଧ ଲେଖକ ରସ୍କିନ୍ ବଣ୍ଡଙ୍କ ଆତ୍ମଜୀବନୀ ଲୋନ୍ ଫକ୍ସ ଡ୍ୟାନ୍ସିଂର ଓଡ଼ିଆ ଅନୁବାଦ କୋକିଶିଆଳିର ଏକକ ନୃତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବାରୁ ଆସନ୍ତାକାଲି ଭୁବନେଶ୍ୱର ୟୁନିଟ୍ 5 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଜନ ଅଭିଯୋଗ ଶୁଣାଣି ହେବ ନାହିଁ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ସମ୍ପର୍କରେ ସମ୍ଭାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ସୂଚନା ଦିଆଯିବ। ଫାଲ୍ଗୁନ ଶୁକ୍ଳ ଦଶମୀ ତିଥିରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୋଳଯାତ୍ରାର ଆରମ୍ଭ ହୋଇଛି। ଏହି ଉତ୍ସବ 5 ଦିନ ଧରି ଚାଲିବ। ପରମ୍ପରା ମୁତାବକ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ପ୍ରତିମାକୁ ବିମାନରେ ଆଣି ଗ୍ରାମ ପରିକ୍ରମା କରାଯାଇଥାଏ। ଫଗୁ ଦଶମୀ ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଏଥିସହ ଆଜିଠାରୁ ଶ୍ରୀମନ୍ଦିରରେ 1 ସପ୍ତାହ ଧରି ଦୋଳ ଉତ୍ସବ ଆରମ୍ଭ ହେବ। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କର ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ଭୂଦେବୀ ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଛନ୍ତି। ସେଠାରେ ଠାକୁରମାନଙ୍କୁ ଅବିର ଓ ଫଗୁ ଲାଗି କରାଯାଉଛି। ଫଗୁ ଦଶମୀ ଅବସରରେ ଆଜି ମହାପ୍ରଭୁଙ୍କର ଚାଚେରୀ ବେଶ ଏବଂ ଚାଚେରୀ ଭୋଗନୀତି ଅନୁଷ୍ଠିତ ହେଉଛି। ଆସନ୍ତା ଚତୁର୍ଦ୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହ ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହେବାର ପରମ୍ପରା ରହିଛି। ଶ୍ରୀଜୀଉମାନଙ୍କୁ ଝିମିରି ଫଗୁ ଲାଗି କରାଯାଉଛି। ଆସନ୍ତା 14 ତାରିଖରେ ଦୋଳ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହମାନଙ୍କର ସୁନାବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ଖଣ୍ଡପଡ଼ା ବନାଞ୍ଚଳରୁ ରଥକାଠ ଭୁବନେଶ୍ୱରକୁ ପଠାଯାଇଛି। ସହରର 12 ନମ୍ଘର ୱାର୍ଡରେ ଥିବା ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରୁ 3ଟି ଆମ୍ବ ଗଛ କଟାଯାଇଥିବା ବନ ବିଭାଗ ପକ୍ଷରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ନିମନ୍ତେ ବହୁ ବର୍ଷ ହେବ ନୟାଗଡ଼ ବନଖଣ୍ଡରେ ଆମ୍ବ, କୁମ୍ଭୀ, ଶାଳ, ବେଲ, ମଇ, ଶିମିଳି ଗଛର କାଠ ମହାପ୍ରଭୁଙ୍କ ରଥକଳାକୁ ପଠାଯାଇଥାଏ। ଢେଙ୍କାନାଳଠାରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଶ୍ରମିକ ସହାୟତା ବଣ୍ଟନ ଶିବିରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ 292 ଜଣ ନିର୍ମାଣ ଶ୍ରମିକଙ୍କୁ 2,03,00,000 ଉର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ କରିଛନ୍ତି। ଶିବିରରେ 250 ଜଣଙ୍କୁ ମଧ୍ୟ ପରିଚୟପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ସିପେଟ୍ ଲାଗି ଆସନ୍ତାକାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। 116 ଶିକ୍ଷାନୁଷ୍ଠାନର 12,981 ଆସନ ନିମନ୍ତେ ସାମ୍ସ ଜରିଆରେ ଆବେଦନ ହେବ। ଆବେଦନର ଶେଷ ତାରିଖ ମାର୍ଚ୍ଚ 28 ତାରିଖ ଥିବାବେଳେ ମେ 4 ତାରିଖରୁ 18 ତାରିଖ ମଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। କୋରାପୁଟ ସହରରେ ଓଡ଼ିଶା କେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ଜନଜାତି ବିଶ୍ଳେଷଣାତ୍ମକ ଅଧ୍ୟୟନ ପରିଷଦର ମିଳିତ ଆନୁକୂଲ୍ୟରେ ଆଦିବାସୀ ସଂସ୍କୃତି, ପରମ୍ପରା ଓ ତା'ର ରକ୍ଷଣାବେକ୍ଷଣ ନେଇ ଦୁଇଦିନିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ଦେଶର ବିଭିନ୍ନ ପ୍ରଦେଶରେ 7 ବିଶ୍ୱବିଦ୍ୟାଳୟର 85 ଜଣ ଗବେଷକ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଆଦିବାସୀ ଜନଜାତିଙ୍କ ସାମାଜିକ, ଅର୍ଥନୈତିକ ଓ ପରମ୍ପରା ଉପରେ ଏଥିରେ ଆଲୋକପାତ କରାଯାଇଥିଲା। ଭଦ୍ରକ ଶହୀଦ ସ୍କୃତି ଭବନଠାରେ ଅବସରପ୍ରାପ୍ତ ସୈନିକ ସଂଘର 34ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଛି। ଦେଶ ମାତୃକା ସେବାରେ ପ୍ରାଣବଳି ଦେଇଥିବା ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ସୈନିକମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ଏବଂ ସେମାନଙ୍କୁ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲା ଫୁଟବଲ ଆସୋସିଏସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଡିଏସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ କଟକ ଦଳ ବିଜୟ ଲାଭ କରି ଚମ୍ପିୟାନ ହୋଇଛି। ଫାଓ କଟକ ଦଳ ଟାଇବ୍ରେକର ଜରିଆରେ ଏମ୍ଇଜି ସେଣ୍ଟର ବାଙ୍ଗାଲୋରକୁ 7-6 ଗୋଲ୍ରେ ପରାସ୍ତ କରି ଏହି ବିଜୟ ହାସଲ କରିଛି। ପାଣିପାଗ, ରାଜ୍ୟରେ ଆସନ୍ତା 5 ମଧ୍ୟରେ ତାପମାତ୍ରା 3-5 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଓଡ଼ିଶାର 6 ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ତାପମାତ୍ରା ବୃଦ୍ଧି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ। ଆନନ୍ଦପୁର ଉପଖଣ୍ଡ ପାଇଁ 160 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠାରୁ ଆରମ୍ଭ ହେଲା ଦୋଳଯାତ୍ରା। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଏବଂ ରାଜ୍ୟରେ ଆସନ୍ତା 5 ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।